ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ସାମୁଦ୍ରିକ ଝଡ଼ ଦାନା ଘଣ୍ଟାକ 3 କିଲୋମିଟର ବ୍ୟକ୍ତି ଉପକୂଳ ଆଡ଼କେ ଆସୁଛେ। ଏଟା ଉତ୍ତର ପଶ୍ଚିମ ବଙ୍ଗୋପସାଗରନୁ ଆଇବାକାଲ ସକାଳ ତକ୍ ଭୀଷଣ ବାତ୍ୟା ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛେ। ଏହି ସମ୍ଭାବ୍ୟ ବାତ୍ୟା ଓଡ଼ିଶା ପଶ୍ଚିମବଙ୍ଗ ମଧ୍ୟବର୍ତ୍ତୀ ପୁରୀନୁ ସାଗରଦ୍ୱୀପ ଭିତରେ ଆଇବାକାଲ ରାତି ଆର୍ 25 ତାରିଖ ସକାଳ ତକ୍ ଭୂଇଁକେ ଛୁଇଁବାର ଆଶଙ୍କା ରହିଛେ। ଏଥିଲାଗି ସମୁଦ୍ର ଖଣି ଇଲାକା ସହିତ ଉତ୍ତର ଓଡ଼ିଶା ଅତ୍କା ପ୍ରଭାବିତ ହେବା। ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ବାତ୍ୟା ଭୂଇଁକେ ଛୁଇଁବାର ସମୟଥି ପବନର ଗତି ଘଣ୍ଟାକ 100 ନୁ 120 କିଲୋମିଟର ଭିତରେ ରହିବା। ଆଜି ସଞ୍ଜବେଲୁ ସମୁଦ୍ର ଖଣି ଇଲାକାନୁ ଘଣ୍ଟାକ 40 ନୁ 50 କିଲୋମିଟର ବ୍ୟକ୍ତି ପବନ ବୋହିବା। ଇତାର ସହିତ ବର୍ଷା ହେବା ବୋଲି ଅନୁମାନ କରାଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ 26 ତାରିଖ ତକ୍ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକେ ନାଇଁ ଯିବାରକେ ପରାମର୍ଶ କରାଯାଇଛି। ବାଲେଶ୍ୱର ଭଦ୍ରକ କେନ୍ଦ୍ରାପଡ଼ା ଜଗତସିଂହପୁର ପୁରୀ ଖୋର୍ଦ୍ଧା ମୟୂରଭଞ୍ଜ କେନ୍ଦୁଝର ଯାଜପୁର କଟକ ଆର୍ ଢେଙ୍କାନାଳ ଅତ୍କା ପ୍ରଭାବିତ ହେବା ବୋଲି ଆଶଙ୍କା କରାଯାଇଛି। ସମ୍ଭାବ୍ୟ ବାତ୍ୟା ଦାନାର ପରିଚାଳନା ନିରୀକ୍ଷଣ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 9ଟା ଜିଲ୍ଲାନ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦେଇଛନ୍। ଜଗତସିଂହପୁର ଜିଲ୍ଲା ଲାଗି ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ବାଲେଶ୍ୱର ଲାଗି ରବିନାରାୟଣ ନାୟକ, ଭଦ୍ରକନୁ ସୂର୍ଯ୍ୟବଂଶୀ ସୁରଜ, ମୟୂରଭଞ୍ଜନୁ କୃଷ୍ଣଚନ୍ଦ୍ର ମହାପାତ୍ର, ପୁରୀନୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆର୍ କେନ୍ଦ୍ରାପଡ଼ା ଲାଗି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ଦାୟିତ୍ୱ ଦିଆଯାଇଛି। ସେନ୍ତା ଗଞ୍ଜାମ ଜିଲ୍ଲା ଲାଗି ମନ୍ତ୍ରୀ ବିଭୂତିଭୂଷଣ ଜେନା, କେନ୍ଦୁଝରନୁ କୃଷ୍ଣଚନ୍ଦ୍ର ପାତ୍ର ଆର୍ କଟକ ଲାଗି ପୃଥ୍ୱୀରାଜ ହରିଚନ୍ଦନଙ୍କୁ ବାତ୍ୟା ପରିଚାଳନା ନିରୀକ୍ଷଣ ଲାଗି ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଛନ୍। ବାତ୍ୟା ସମୟଥି ଜିଲ୍ଲା ପ୍ରଶାସନ ସାଙ୍ଗେ ସମନ୍ୱୟ ରଖିକରି ବାତ୍ୟା ମୁକାବିଲା କରବାର ସହିତ ରିଲିଫ ଆଉ ଉଦ୍ଧାର କାମକେ ତ୍ୱରାନ୍ୱିତ କରବାର ଲାଗି ସବୁ ବିଧାୟକ ଆଉ ବିଧାୟିକାମାନେ ନିଜର ନିଜର ନିର୍ବାଚନ ମଣ୍ଡଳୀନୁ ଉପସ୍ଥିତ ରହିବାରକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରାମର୍ଶ ଦେଇଛନ୍। ସବୁ ବିଧାୟକ ଆର୍ ବିଧାୟିକା ନିଜର ନିଜର ଇଲାକାର ଲୁକର ସାଙ୍ଗେ ରହିକରି ସେମାନଙ୍କୁ ଦରକାରୀ ସାହାଯ୍ୟ ଆର୍ ସୁବିଧା ଯୋଗାଇ ଦେବାରକେ ଚେଷ୍ଟା କରବାର ଦରକାର ବୋଲି ସାମାଜିକ ଗଣମାଧ୍ୟମଥି ପୋଷ୍ଟ କରିକରି ମୁଖ୍ୟମନ୍ତ୍ରୀ କହିଛନ୍। ସମ୍ଭାବ୍ୟ ବାତ୍ୟା ଦାନାର ମୁକାବିଲା ଲାଗି ନଗର ଉନ୍ନୟନ ବିଭାଗ ତରଫୁ 11 ଜଣ ବରିଷ୍ଠ ଅଧିକାରୀଙ୍କୁ ଭିନ୍ ଭିନ୍ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ଏହି ଅଧିକାରୀମାନେ ଜିଲ୍ଲା ନଥିବାର ସବୁ ପୌରାଞ୍ଚଳନ ବାତ୍ୟା ମୁକାବିଲାର ତିଆରି ସାଙ୍ଗେ ଅଲଗା କାମର ତଦାରଖ କରବେ। ଏତାର ଛଡ଼ା ବିଭାଗୀୟ ସଚିବ ଉଷା ପାଢ଼ୀଙ୍କ ତରଫୁ ସବୁ ମହାନଗର ନିଗମର କମିଶନର ଆଉ ପୌର ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବାତ୍ୟା ପ୍ରସ୍ତୁତି ଆଉ ପରିଚାଳନା ଲାଗି ଏସ୍ଓପି ଦିଆଯାଇଛି। ସମ୍ଭାବ୍ୟ ବାତ୍ୟା ଦାନାର ମୁକାବିଲା ଆଉ ତାର ଉତ୍ତରର ପୁନରୁଦ୍ଧାର କାମକେ ନଜରଥି ରଖିକରି ପୁଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆଙ୍କର ଅଧ୍ୟକ୍ଷତାଥି ଗଲାକାଲି ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଥି ରାଜ୍ୟ ସରକାରଙ୍କର ଶୂନ୍ୟ ମୃତ୍ୟୁ ଲକ୍ଷ୍ୟକେ କାର୍ଯ୍ୟକାରୀ କରବାରକେ ସବୁ ଚେଷ୍ଟା କରବାର ଲାଗି ଡିଜି ଶ୍ରୀ ଖୁରାନିଆ ସବୁ ଜିଲ୍ଲା ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍। ବାତ୍ୟା ଆଶ୍ରୟସ୍ଥଳନ ପୁଲିସ ଫୋର୍ସ ମୁତୟନ, ସମୁଦ୍ର ଖଣି ଇଲାକାନୁ ମେରାଇନ୍ ପୁଲିସ ତରଫୁ ସଚେତନତା, ଉପକୂଳ ଇଲାକାନୁ ସାଧାରଣ ଲୋକ ଉଦ୍ଧାର କରବାର କାମ ଆର୍ ବାତ୍ୟା ପ୍ରଭାବିତ ଜିଲ୍ଲାର ସବୁ ଥାନା ଅଧିକାରୀମାନଙ୍କୁ ସଚେତନ କରବାରକେ ଡିଜିପି ଶ୍ରୀ ଖୁରାନିଆ ଏସ୍ପିମାନଙ୍କୁ କହିଛନ୍। ଜଳ ସୁପରିଚାଳନା ଆର୍ ସଂରକ୍ଷଣ କ୍ଷେତ୍ରଥି ଦେଶ ଓଡ଼ିଶା ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କାର ପାଇଛି। ନୂଆଦିଲ୍ଲୀର ବିଜ୍ଞାନ ଭବନରୁ ଗଲାକାଲି ହୋଇଥିବାର 5 ନମ୍ବର ଜାତୀୟ ଜଳ ପୁରସ୍କାର 2023 ସମାରୋହଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାକେ ଏହି ପୁରସ୍କାର ଦେଇଛନ୍। ରାଜ୍ୟ ସରକାରଙ୍କ ତରଫୁ ଉନ୍ନୟନ କମିଶନର ଅନୁ ଗର୍ଗ ଏହି ପୁରସ୍କାର ଗ୍ରହଣ କରିଛନ୍। ସେନ୍ତା ଦେଶର ପୂର୍ବ ଜନ୍ତୀ ବଲାଙ୍ଗୀର ଜିଲ୍ଲାକେ ଶ୍ରେଷ୍ଠ ଜିଲ୍ଲା ଭାବେ ପୁରସ୍କାର ଦିଆଯାଇଛି। ଶ୍ରେଷ୍ଠ ସ୍କୁଲ ଆର୍ କଲେଜ ଶ୍ରେଣୀଥି ତୃତୀୟ ଶ୍ରେଷ୍ଠ ସ୍କୁଲ ଲାଗି ମୟୂରଭଞ୍ଜ ଜିଲ୍ଲା ବେତନଟି ଇଲାକାର ଖଇରବଣି ହାଇସ୍କୁଲକେ ପୁରସ୍କାର ମିଳିଛି। ସେନ୍ତା ପୁରୀ ପୌରସଂସ୍ଥାକେ ଶ୍ରେଷ୍ଠ ପୌରସଂସ୍ଥା ଭାବେ ଜାତୀୟ ଜଳ ପୁରସ୍କାର ଦିଆଯାଇଛି। ଦେଶର ପ୍ରମୁଖ ଶିଳ୍ପ ହପ୍ତି ପରିଣତ ହେବାର ଲାଗି ଓଡ଼ିଶା ପାଖେ ସବୁ ପ୍ରକାର ସାଧନ ରହିଛି। ଖାଲି ଶିଳ୍ପ ନୁହେଁ, ପର୍ଯ୍ୟଟନ ଆର୍ ଅଲଗା କ୍ଷେତ୍ର ନୁଭିଲ ଓଡ଼ିଶାର ଭବିଷ୍ୟତ ଉଜ୍ଜଳ ହେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱରରୁ ଗଲାକାଲି ହୋଇଥିବା ଟାଇମ୍ସ ବିଜିନେସ୍ ପୁରସ୍କାର କାର୍ଯ୍ୟକ୍ରମଟି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍ ଯେ ଆଇବା 5 ବର୍ଷ ଭିତରେ ରାଜ୍ୟକେ 5 ଲକ୍ଷ କୋଟି ଟଙ୍କାର ନିବେଶ ଆନ୍ବାରକେ ସରକାର ଲକ୍ଷ୍ୟ ରଖିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାଟି ଆଜି ଭୁବନେଶ୍ୱର ଲୋକସେବା ଭବନରୁ ରାଜ୍ୟ କ୍ୟାବିନେଟ୍ର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବା। ଏହି ବୈଠକଟି ସମବାୟ, ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ବିଭାଗ ବାବଦେ କେତେଟା ପ୍ରସ୍ତାବକେ ମଞ୍ଜୁରୀ ମିଳିବା ବୋଲି ଜଣାପଡ଼ିଛି। ଏତାର ସଙ୍ଗେ ସମ୍ଭାବ୍ୟ ବାତ୍ୟା ଦାନା ବାବଦେ ବିଲ୍ ବୈଠକଟି ଆଲୋଚନା ହୋଇପାରେ। ସରକାରଙ୍କ ତରଫୁ ଜୟପୁରର ମାଲବ୍ୟ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏମ୍ଏନ୍ଆଇଟିର ବିଶେଷଜ୍ଞ ଦଳ ହୀରାକୁଦ ବନ୍ଦର ସ୍ଥିତି ଅନୁଧ୍ୟାନ କରିଛନ୍। ହୀରାକୁଦ ଜଳଭଣ୍ଡାର ଆର୍ ଇତାର ପାଖର ଇଲାକା ଭୂକମ୍ପ ପ୍ରବଣ ସେସ୍ମିକ୍ ଜୋନ୍ 3 ଆସୁଥିବାରୁ ଭୂକମ୍ପ ନେଇକରି ହୀରାକୁଦ ବନ୍ଧ କେତେ ତୟାର ଅଛେ ସେ ବାବଦେ ଏହି ବିଶେଷଜ୍ଞ ଦଳ ଗଲାକାଲି ଅନୁଧ୍ୟାନ କରିଥିଲେ। ଅନୁଧ୍ୟାନ ଉତରୁ ଇ ଦଳ ସରକାରଙ୍କୁ ଗୋଟିଏ ରିପୋର୍ଟ ଦେବେ। ଏହି ରିପୋର୍ଟକେ ତର୍ଜମା କରିକରି ସରକାର ଆଇବା ପଦକ୍ଷେପ ନେବେ ବୋଲି ସୂଚନା ମିଳିଛି। ରାଜ୍ୟ ସରକାରଙ୍କ ଅଧୀନତେ କାମ କରୁଥିବା ମହିଳା କର୍ମଚାରୀମାନେ ଏତ୍କେ ବଛରକେ 12 ଦିନ ଋତୁସ୍ରାବ ଛୁଟି ପାଇବେ। ଏହି ପ୍ରସ୍ତାବକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅନୁମୋଦନ ଦେଇଛନ୍। ମହିଳାମାନେ 10 ଦିନ ସାମୟିକ ଛୁଟି, ସିଏଲ୍ଆର୍ 5 ଦିନ ସ୍ୱତନ୍ତ୍ର ସାମୟିକ ଛୁଟି ସହିତ ଅତିରିକ୍ତ ଛୁଟି ବିଲ୍ ପାଇପାରିବେ। ଏଛନିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।